ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 118 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଆଜି ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣ ଫେର୍ଘାଏ ପ୍ରସାରଣ କରାଯିବା। ରାଜ୍ୟ ଆଇବା 22 ତାରିଖ୍ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା ଲାଗି ସର୍ବେକ୍ଷଣ ମୂଲ୍ୟ ହେବା। ଆବାସ ଯୋଜନାନୁ ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ ଇ ସର୍ବେକ୍ଷଣ ଜରିଏ ଚିହ୍ନଟ କରାଯିବା। ଏଥିଲାଗି ପଞ୍ଚାୟତିରାଜ ବିଭାଗ ତରଫ ସବୁ ଜିଲ୍ଲାପାଳ ଆର୍ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି। ଏହି ପ୍ରକ୍ରିୟା ଆଇବା 31 ତାରିଖ୍ ତକ୍ ଚାଲ୍ବା। ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନ୍ମୁଖ ରତ୍ନମ୍ଙ୍କର ଓଡ଼ିଶା ଗସ୍ତ ରାଜ୍ୟର ଲାଗି ଗୋଟିଏ ବଡ଼ ସମ୍ଭାବନା ଆଣିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ସିଙ୍ଗାପୁର ରାଷ୍ଟ୍ରପତିଙ୍କର ଦୁଇଦିନିଆ ଗସ୍ତ ବାବଦେ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଏହି ଦୁଇଦିନ ଭିତରେ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଏ ଶିଳ୍ପର ଭିଭିଭୂମି ବିକାଶ ଆର୍ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରିବାର ଦିଗେ ଓଡ଼ିଶା ଆର୍ ସିଙ୍ଗାପୁର ଭିତରେ 8ଟା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିଲାଗି ରାଜ୍ୟ ଶିଳ୍ପର ବିକାଶ ହେବା ଆର୍ 2036 ବେଲ୍କେ ଓଡ଼ିଶା ସମୃଦ୍ଧ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସିଙ୍ଗାପୁର ରାଷ୍ଟ୍ରପତି ଗଲାକାଲ ପୁରୀ ଜିଲ୍ଲାର ଐତିହ୍ୟ ଗାଁ ରଘୁରାଜପୁର ଆର୍ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ରଘୁରାଜପୁରର ପଟ୍ଟଚିତ୍ର ଆର୍ କଳା ସହିତ ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିକରି ସେ ଖୁସି ହୋଇଥିଲେ। ଗାଡ଼ିମାନଙ୍କର ବୀମା ନାଇଥିଲେ ଆଇବା 22 ତାରିଖ୍ ଟୋଲ୍ଗେଟ୍ ଇ ଚାଲାଣ କଟାଯିବା ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ତରଫ ସୂଚନା ଦିଆଯାଇଛି। ବୀମା ନେଇଥିବାର ଗାଡ଼ିମାନେ ଟୋଲ୍ଗେଟ୍ ନ ପହିଲା ଥର ଧରାପଡ଼ିଲେ 2000 ଟଙ୍କା ଲେଖାଏଁ ଜରିମାନା କି 3 ମାସ ତକ୍ ଜେଲ୍ ଦଣ୍ଡର ସମ୍ମୁଖୀନ ହେବେ। ଯଦି 2 ନମ୍ବର ଥର ଧରାପଡ଼ିଲେ 4000 ଟଙ୍କା ଜରିମାନା ଆର୍ 3 ମାସ ତକ୍ ଜେଲ୍ ହୋଇପାରେ। ଗାଡ଼ି ଧରାପଡ଼ିଲେ ଇ ଡିଟେକ୍ସନ୍ ପ୍ରକ୍ରିୟା ଜରିଏ ଗାଡ଼ି ମାଲିକମାନଙ୍କର ପାଖେ ଇ ଚାଲାଣ ପହଞ୍ଚିଯିବା ବୋଲି ପ୍ରାଧିକରଣ ତରଫ ସୂଚନା ଦିଆଯାଇଛି। ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫ ଗଲାକାଲି ଚିଲିକା, ହୀରାକୁଦ ଜଲଭଣ୍ଡାର, ଭିତରକନିକା, ମହାନଦୀର ସାତକୋଶିଆ, ନୂଆପଡ଼ା ଜିଲ୍ଲାର ତିଖାଲି ଆର୍ ଭିନ୍ଭିନ୍ଠାରେ ପକ୍ଷୀ ଗଣତି କାମ ଶେଷ ହୋଇଯାଇଛି। ଜଙ୍ଗଲ ବିଭାଗର ସୂଚନା ଅନୁସାରେ ଗଲା ବର୍ଷନୁ ଇଥର ଚିଲିକାକେ ବିଦେଶୀ ପକ୍ଷୀ କମ୍ ଆସିଛନ୍, ହେଲେ ସେମାନଙ୍କର ପ୍ରଜାତି ବଢ଼ିଛି। ଇଥର ଚିଲିକାକେ 196 ପ୍ରଜାତିର ମୋଟ 11,27,228 ବିଦେଶୀ ପକ୍ଷୀ ଆସିଛନ୍। ସେଥିଭିତରୁ ନଳବଣଠାରେ ମୋଟ 3,43,226 ବିଦେଶୀ ପକ୍ଷୀଙ୍କୁ ଦେଖିବାରକେ ମିଳିଥିଲା। ଗଲା ବଛର ଚିଲିକାକେ 187 ପ୍ରଜାତିର 11,37,759 ବିଦେଶୀ ପକ୍ଷୀ ଆସିଥିଲେ ବୋଲି ଜଙ୍ଗଲ ବିଭାଗ ସୂଚନା ଦେଇଛି। ସେନ୍ତା ବାକି ଇଲାକାର ପକ୍ଷୀ ଗଣନା ତଥ୍ୟ ଦିନେ 2 ଦିନ ଭିତରେ ମିଳିବା ବୋଲି ବିଭାଗ କହିଛି। ରାସନ କାର୍ଡକେ ଚାଲୁ ରଖବାର ଲାଗି ଇ ମାସର 31 ତାରିଖ୍ ତକ୍ ଇ କେୱାଇସି କରବାର୍କେ ପଡ଼ବା। ଇ କେୱାଇସି ପ୍ରକ୍ରିୟା ସରିଲା ଉତ୍ରୁ ନୂଆ ରାସନ କାର୍ଡ ଆବେଦନ କରବାର୍ ଲାଗି ପୋର୍ଟାଲ ଖୁଲ୍ବା ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍। ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି କହିଛନ୍, 41 ଲକ୍ଷ ହିତାଧିକାରୀ ଏବତକ୍ ଇ କେୱାଇସି ଅପଡେଟ୍ ନାଇଁ କରବାର୍, ସେମାନେ ଇ କେୱାଇସି ଅପଡେଟ୍ ନାଇଁ କଲେ ଯୋଜନାନୁ ବାଦ ପଡ଼ିଯିବେ। ସମ୍ବଲପୁର ପୁସ୍ତକ ମେଳା ସମ୍ବଲପୁରକେ ସାରସ୍ୱତ ନଗରୀ ଭାବେ ପରିଚିତ କରବାରକେ ଗୋଟିଏ ବର୍କସ୍ ଜରିଆ ହେବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଏନ୍ବିଟି ଆର୍ ସେତୁ ଅନୁଷ୍ଠାନ ତରଫ ସହରର ପିଏଚ୍ଡି ପଡ଼ିଆଠାରେ ହୋଇଥିବାର ପୁସ୍ତକ ମେଳାକେ ଗଲାକାଲି ଉଦ୍ଘାଟନ କରିକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ସମ୍ବଲପୁର ସହର କଳା, ସଂସ୍କୃତି, ପରମ୍ପରା, ସାହିତ୍ୟର ଗୋଟିଏ କେନ୍ଦ୍ରସ୍ଥଳ ହେ। ପଢ଼ାଲେଖା ଆର୍ ଅଭିବ୍ୟକ୍ତିର ମହାନ ପରମ୍ପରାର ଝଲକ ଆଇଚ୍ ଇ ପୁସ୍ତକ ମେଳାଥି ଦେଖବାରକେ ମିଳିଲା ବୋଲି ଶ୍ରୀ ପ୍ରଧାନ କହିଛନ୍। ଇଉଦେ ଶ୍ରୀ ପ୍ରଧାନ ସ୍ୱର୍ଗତ ସୁଦର୍ଶନ ପୂଜାରୀଙ୍କର 3ଟା ବହି ସଙ୍ଗେ ଆଉ ଭିନ୍ ଭିନ୍ ବହି ଉନ୍ମୋଚନ କରିଛନ୍। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସହିତ ବିଧାୟକମାନେ ଯୋଗ ଦେଇଥିଲେ। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗତି ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଆଜି 2ଟା ମ୍ୟାଚ୍ ଖେଳାଯିବା। ସଞ୍ଜର 6 ବଜେ ମହିଳା ବର୍ଗତି ଓଡ଼ିଶା ୱାରିୟର୍ସ ଆର୍ ସ୍ରାଚିରାହା ବେଙ୍ଗଲ ଟାଇଗର୍ସ ଭିତରେ ମ୍ୟାଚ୍ ହେବା। ତାର ଉତ୍ରୁ ରାତିର 8:15 ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଆର୍ ଦିଲ୍ଲୀ ଏସ୍ଜି ପାଇପର୍ସ ପୁରୁଷ ବର୍ଗତି ମୁହାଁମୁହିଁ ହେବେ। ଗଲାକାଲି ରାଞ୍ଚିଠାରେ ହୋଇଥିବା ମେସ୍ତି ୟୁପି ରୁଦ୍ରାସ ଦଲ 1-0 ଗୋଲ୍ ଦେଇକରି ଟିମ୍ ଗୋନାସିକାକେ ହରେଇଛି। ସେନ୍ତା ହାଇଦ୍ରାବାଦ ତୋଫାନ୍ସ 4-0 ଗୋଲ୍ ତାମିଲନାଡୁ ଡ୍ରାଗନ୍ସକେ ହରେଇଛି। ଏଚ୍ନିର୍ ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02। ଜୁହାର।